ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପିଏମ୍ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ସମ୍ପର୍କିତ ଅଭିଯାନର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ପ୍ରଦାନ କରିବା ସମ୍ପର୍କରେ ଆସନ୍ତା 4 ସପ୍ତାହ ମଧ୍ୟରେ ନିଜର ମତାମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଯେକୌଣସି ସନ୍ତାସବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ପରସ୍ପରର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଭାରତ ଓ ଆଫଗାନିସ୍ତାନର ଗୁରୁତ୍ୱ ଆରୋପ। ଭେନେଜୁଏଲାର ମାରିଆ କୋରିନା ମାକାଡୋଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର। ଏବଂ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 2 ୱିକେଟ୍ ହରାଇ 318 ରନ୍ କରିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଉତ୍ପାଦନ ବୃଦ୍ଧି, ଶସ୍ୟ ବିବିଧତାକୁ ପ୍ରୋତ୍ସାହନ, ଉନ୍ନତ ଜଳସେଚନର ଉପଲବ୍ଧତା ଏବଂ ଶସ୍ୟ ସଂରକ୍ଷଣକୁ ସୁବ୍ୟବସ୍ଥିତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅଧୀନରେ ସରକାର ଦେଶର 100ଟି କମ୍ ଉତ୍ପାଦକତା ଜିଲ୍ଲା ଚିହ୍ନଟ କରିବେ ଏବଂ ସମ୍ପୃକ୍ତ ସ୍ଥାନରେ ଉତ୍ପାଦକତା ବୃଦ୍ଧି କରିବା ଲାଗି ଏହି ଯୋଜନା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସମ୍ପୃକ୍ତ ଜିଲ୍ଲାର ଚାଷୀମାନେ ଉନ୍ନତ ଜଳସେଚନ ଏବଂ ଋଣ ସହାୟତା ପାଇପାରିବେ। ଏହିସବୁ ଜିଲ୍ଲାର ଉତ୍ପାଦକତାକୁ ଜାତୀୟ ହାରାହାରି ସ୍ତରକୁ ବୃଦ୍ଧି କରାଯାଇପାରିଲେ ସାମଗ୍ରିକ ଜାତୀୟ ସ୍ତରୀୟ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।
हमने ये तय किया है कि कम उत्पादकता वाले जिले छांटे जाएं और उनमें कुछ विशेष प्रयत्न किए जाएं उत्पादकता बढ़ाने के। अगर कम उत्पादकता वाले जिलों को हम राष्ट्रीय औसत पर भी ले आए नेशनल एवरेज पर तो देश का कुल उत्पादन बढ़ जाएगा, हमारी जरूरतें भी पूरी होगी और उनकी आय भी बढ़ेगी, क्योंकि उत्पादकता बढ़ेगी तो आय बढ़ेगी। ऐसे 100 जिले चयनित किए गए हैं जिन पर हम फोकस करेंगे।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ସମ୍ପର୍କିତ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବେ। ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଦେଶ ବର୍ତ୍ତମାନ ଗହମ ଓ ଚାଉଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି, ମାତ୍ର ଡାଲି କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ଆତ୍ମନିର୍ଭରତା ହାସଲ କରିବ। ସେ କହିଛନ୍ତି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ 100% ପଞ୍ଜୀକୃତ ଚାଷୀଙ୍କର ଉତ୍ପାଦ ସଂଗ୍ରହ କରିବେ। ଡାଲି ଆତ୍ମନିର୍ଭର ମିଶନ ଅଧୀନରେ ସରକାର ଏହି ଉତ୍ପାଦନ ଏବଂ ଚାଷ ଜମି ପରିମାଣକୁ ଦେଶବ୍ୟାପୀ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି।
ଭାରତ ଡାଲୋଁ କା ସବସେ ବଡ଼ା ଉତ୍ପାଦକ ବି ହେ, ଉପଭୋକ୍ତା ବି ହେ, ଲେକିନ ସବସେ ଜ୍ୟାଦା ଆୟାତ ବି ଭାରତ ହି ଡାଲୋଁ କା କରତା ହେ। ତୋ ଦଲହନ କେ କ୍ଷେତ୍ର ମେ ଅଭି ହମ ଆତ୍ମନିର୍ଭର ନହିଁ ବନେ। ଡାଲୋଁ ମେ ଆତ୍ମନିର୍ଭରତା ପ୍ରାପ୍ତ କରନେ କେ ଲିଏ ଦଲହନ ମିଶନ କୃଷି ଓ କିସାନ କଲ୍ୟାଣ ବିଭାଗ ନେ ବନାୟା ହେ। ଇସ ଦଲହନ ମିଶନ ମେ ହମାରା ଲକ୍ଷ୍ୟ ହେ 2030-31 ତକ ହମ ଡାଲୋଁ କେ କ୍ଷେତ୍ରଫଳ ବି ବଢ଼ାଏଙ୍ଗେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରକୁ ନିଜର ଉଲ୍ଲେଖନୀୟ ଅବଦାନ ଲାଗି କୃତି ଚାଷୀ, କୃଷକ ଉତ୍ପାଦକ ସଂଗଠକ, ସମବାୟ ସମିତି ଏବଂ ନବସୃଜକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି, ପଶୁପାଳନ, ମତ୍ସ୍ୟ ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସହିତ ସମ୍ପୃକ୍ତ 1100ରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ପ୍ରଦାନ କରିବା ସମ୍ପର୍କିତ ଅନେକଗୁଡ଼ିଏ ମାମଲାର ବିଚାର କରି ଆସନ୍ତା 4 ସପ୍ତାହ ମଧ୍ୟରେ ନିଜର ମତାମତ ରଖିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ନିଜର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଜାମ୍ମୁ କାଶ୍ମୀରରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ସେଠାରେ ବିଧାନସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ବୋଲି ଶ୍ରୀ ମେହେଟା ଅଦାଲତକୁ ଅବଗତ କରାଇଛନ୍ତି। ଚଳିତ ବର୍ଷ ଏପ୍ରିଲ 22 ତାରିଖରେ ହୋଇଥିବା ପହଲଗାମ ସନ୍ତାସବାଦ ଆକ୍ରମଣକୁ ଆଫଗାନିସ୍ତାନ ଦୃଢ଼ ନିନ୍ଦା କରିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହାକୁ ସ୍ୱାଗତ କରିଛନ୍ତି। ଡକ୍ଟର ଜୟଶଙ୍କର ଓ ତାଙ୍କର ଆଫଗାନ ପ୍ରତିପକ୍ଷ ମାଓଲାଇ ଆମିର ଖାନ୍ ମୁତାକ୍ୱିଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକ ପରେ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରୁ ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯେକୌଣସି ଦେଶରୁ ସଂଗଠିତ ହେଉଥିବା ସନ୍ତାସବାଦର ସମସ୍ତ କାର୍ଯ୍ୟକଳାପକୁ ଉଭୟ ପକ୍ଷ ସର୍ବସମ୍ମତରେ ନିନ୍ଦା କରିଛନ୍ତି। ଭାରତ ଆଫଗାନିସ୍ତାନ ଓ ଏହାର ସଂଲଗ୍ନ ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ଆପୋଷ ବିଶ୍ୱାସ ପ୍ରତିଷ୍ଠା ଉପରେ ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ପରସ୍କରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ମଧ୍ୟ ଉଭୟ ପକ୍ଷ ପ୍ରାଥମିକତା ଦେଇଛନ୍ତି। ଭାରତର ସୁରକ୍ଷା ପ୍ରତି ଥିବା ବିପଦକୁ ଆଫଗାନ ସରକାର ଅନୁଭବ କରିପାରିଥିବାରୁ ଡକ୍ଟର ଜୟଶଙ୍କର ଏହାର ପ୍ରଶଂସା କରିଛନ୍ତି। ଭାରତ ବିପକ୍ଷରେ ଷଡ଼ଯନ୍ତ୍ର ବା ଆକ୍ରମଣ କରିବା ଲାଗି କୌଣସି ସଂଗଠନ ବା ବ୍ୟକ୍ତିକୁ ଆଫଗାନିସ୍ତାନ ନିଜର ଅଞ୍ଚଳରେ ଅନୁମତି ଦେବ ନାହିଁ ବୋଲି ଶ୍ରୀ ମୁତାକି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନିକଟରେ ଆଫଗାନିସ୍ତାନର ନାନଗରହର ଓ କୁନାର ପ୍ରଦେଶରେ ଭୂମିକମ୍ପ ଯୋଗୁଁ ଅନେକ ଧନ ଜୀବନହାନୀ ହୋଇଥିବାରୁ ଡକ୍ଟର ଜୟଶଙ୍କର ସମବେଦନା ଜ୍ଞାପନ କରିଛନ୍ତି। ଏହି ବିପର୍ଯ୍ୟୟ ସମୟରେ ଭାରତ ପ୍ରଥମ ଦେଶ ଭାବେ ରିଲିଫ୍ ସାମଗ୍ରୀ ପହଞ୍ଚାଇଥିବାରୁ ଶ୍ରୀ ମୁତାକି ଏହାର ପ୍ରଶଂସା କରିଛନ୍ତି। ଆଫଗାନିସ୍ତାନକୁ ଭାରତର ମାନବୀୟ ସହାୟତା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଦୁଇ ନେତା ଏହି ଅବସରରେ ସମୀକ୍ଷା କରିଛନ୍ତି। ଭେନେଜୁଏଲାର ମାରିଆ କୋରିନା ମାକାଡୋଙ୍କୁ 2025 ଲାଗି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଭେନେଜୁଏଲାର ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ବଜାୟ ରଖିବା ଦିଗରେ ସେ ଦେଶର ଲୌହ ମହିଳା ଭାବେ ପରିଚିତ ମାରିଆଙ୍କର ନିରନ୍ତର ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ମାନସିକ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ହେଉଛି ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସେବା ଉପଲବ୍ଧତା, ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବାର୍ତ୍ତା ଦେଇ କହିଛନ୍ତି, ପ୍ରତ୍ୟେକ ଲୋକଙ୍କ ଭଲ ପାଇଁ ମାନସିକ ସ୍ୱାସ୍ଥ୍ୟ ଏକ ମୌଳିକ ଢାଞ୍ଚା ଭାବେ କାର୍ଯ୍ୟ କରିଥାଏ। ଅନ୍ୟ ପ୍ରତି ଦୟା, କ୍ଷମା ଏବଂ କରୁଣା ପ୍ରଦର୍ଶନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ। ଆଜି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମାନସିକ ସ୍ୱାସ୍ଥ୍ୟ ସହ ସମ୍ପୃକ୍ତ ଟେଲିମାନସ ଆପ୍ ସମେତ ବିବିଧ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଟେଲିମାନସ ଆପ୍ ଏଣିକି ଇଂରାଜୀ ଓ ହିନ୍ଦୀ ସମେତ 10 ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ, ଯାହାକି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିପାରିବ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ସମାନତା ବଜାୟ ରଖି ସୁଲଭ ମୂଲ୍ୟରେ ଏକ ସମାବେଶ ମାନସିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର ପ୍ରତିଶ୍ରତିବଦ୍ଧ। ଏହି ଆପ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଜରୁରୀକାଳୀନ ମାନସିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ନଡ୍ଡା କହିଛନ୍ତି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଜର୍ମାନ ଯୁବ ନେତୃତ୍ୱ ଫୋରମରେ ଉଦ୍ବୋଧନ ଦେଇଛନ୍ତି। ଏହାର ବିଷୟବସ୍ତୁ ଥିଲା ଏକ ସ୍ଥିର ଗଣତନ୍ତ୍ର ଓ ନବଭାରତ ଗଠନ ଦିଗରେ ସମ୍ପ୍ରତି ନିଆଯାଉଥିବା ପଦକ୍ଷେପ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମେଘୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱସ୍ତରରେ ଏକ ଆଦର୍ଶ ଗଣତାନ୍ତ୍ରିକ ଦେଶ, ସୁଶାସନ ତଥା ଆଇନକୁ ସମ୍ମାନ ଦେଉଥିବା ଦେଶ ଭାବେ ପରିଗଣିତ ହେଉଛି। ଭାରତ ଜର୍ମାନର ଯୁବ ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଏବଂ ବୁଦ୍ଧିଜୀବୀମାନେ ଏହି ଆଲୋଚନା ମାଧ୍ୟମରେ ସହଯୋଗ, ନବସୃଜନତା ଏବଂ ଯୁବ ନେତୃତ୍ୱକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 2 ହରାଇ 318 ରନ୍ କରିଛି। ଦଳ ପକ୍ଷରୁ ଓପନର ଯଶସ୍ୱୀ ଜୟସ୍ୱାଲ 173 ରନ୍ ଏବଂ ଶୁଭମନ୍ ଗିଲ୍ 20 ରନ୍ କରି ଅପରାଜିତ ଅଛନ୍ତି। ଏତଦ୍ବ୍ୟତୀତ ସାଇ ସୁଦର୍ଶନ 87 ରନ୍ କରିଛନ୍ତି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ଗୌହାଟୀଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ବିଶ୍ୱ ଜୁନିୟର ମିକ୍ସ ଟିମ୍ ଚାମ୍ପିୟନ୍ସିପ୍ 2025ରେ ବ୍ରୋଞ୍ଜ ପଦକ ହାସଲ କରିଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଇଣ୍ଡୋନେସିଆ ନିକଟରୁ ପରାସ୍ତ ହେବା ପରେ ଏହି ପଦକ ପାଇଛି। ପାଣିପାଗ ଆନ୍ଧ୍ରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାର ବିକ୍ଷିପ୍ତ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ 2 ପର୍ଯ୍ୟନ୍ତ କର୍ଣ୍ଣାଟକ, କେରଳ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀରେ ମଧ୍ୟ ଅନୁରୂପ ପାଗ ଅନୁଭୂତ ହେବ ବୋଲି ଜଣାପଡ଼ିଛି। ଏତଦ୍ବ୍ୟତୀତ ଆଗାମୀ 48 ଘଣ୍ଟା ମଧ୍ୟରେ ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓ ଲାକ୍ଷାଦ୍ୱୀପରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ସମ୍ପର୍କିତ ଅଭିଯାନର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ପ୍ରଦାନ କରିବା ସମ୍ପର୍କରେ ଆସନ୍ତା 4 ମଧ୍ୟରେ ନିଜର ମତାମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଭେନେଜୁଏଲାର ମାରିଆ କୋରିନା ମାକାଡୋଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଏବଂ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 2 ୱିକେଟ୍ ହରାଇ 318 ରନ୍ କରିଛି ଭାରତ। ସମ୍ବାଦ ଶେଷ ହେଲା।